ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଲଜେରିଆରେ କାର୍ଯ୍ୟରତ ପ୍ରବାସୀ ଭାରତୀୟମାନେ ଦେଶର ପ୍ରକୃତ ରାଜଦୂତ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱସ୍ତରୀୟ ସାର୍ବଜନୀନ ଡିଜିଟାଲ ସଂରଚନା ପ୍ରସ୍ତୁତ କ୍ଷେତ୍ରରେ ଭାରତ ସଫଳ ହୋଇଛି ବୋଲି କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ପ୍ରତିରକ୍ଷା ସହଯୋଗ ସୁଦୃଢ଼ ନିମନ୍ତେ ଆଜିଠାରୁ ଚାରିଦିନିଆ ଜାପାନ ଗସ୍ତ କରିଛନ୍ତି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ, ସରକାର ଗଢ଼ିବା ନେଇ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଓମାର ଅବଦୁଲ୍ଲା, ଏବଂ ଆଜି ନୋବେଲ କମିଟି ଘୋଷଣା କରିବ ଅର୍ଥଶାସ୍ତ୍ରରେ ନୋବେଲ ବିଜେତା। ଆଲଜେରିଆର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରବାସୀ ଭାରତୀୟମାନେ ଦେଶର ପ୍ରକୃତ ରାଜଦୂତ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଗତକାଲି ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ଆଲଜେରିଆରେ ପହଞ୍ଚିବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାଷ୍ଟ୍ରପତି କହିଥିଲେ, ଉପନିବେଶବାଦ ବିରୋଧରେ ଆଲଜେରିଆର ମୁକ୍ତି ଆନ୍ଦୋଳନର ଭାରତ ପ୍ରଥମ ଦିନରୁ ହିଁ ସମର୍ଥନ କରୁଛି। ସେ କହିଛନ୍ତି, ଭାରତର ନେତୃବୃନ୍ଦଙ୍କ ସହ ଆଲଜେରିଆର ନେତୃବୃନ୍ଦଙ୍କ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କ ରହିଛି। ସେ କହିଛନ୍ତି, ସେଠାରେ ରହୁଥିବା ପ୍ରତ୍ୟେକ ଭାରତୀୟ ଦେଶର ସଂସ୍କୃତି ଓ ମୂଲ୍ୟବୋଧର ପ୍ରଚାର ପ୍ରସାର କରୁଛନ୍ତି। ଭାରତୀୟ ସମୁଦାୟ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ଦିଗରେ ଚେଷ୍ଟିତ ଅଛନ୍ତି। ଭୌଗୋଳିକ ଦୂରତା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଥିବା ରାଷ୍ଟ୍ରପତି କହିଛନ୍ତି। ଆଲଜେରିଆ ଲୋକଙ୍କର ଭାରତ ପ୍ରତି ଥିବା ସ୍ନେହ, ସେଠାରେ ଥିବା ମହାତ୍ମା ଗାନ୍ଧି ଏବଂ ଜବାହରଲାଲ ନେହେରୁଙ୍କ ନାମରେ ନାମିତ ସଡ଼କରୁ ଜଣାପଡ଼ୁଥିବା ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଆଜି ରାଷ୍ଟ୍ରପତି ଆଲଜେରିଆର ପ୍ରମୁଖ ନେତାମାନଙ୍କ ସହ କେତେକ ଦ୍ୱିପାକ୍ଷିକ ବୈଠକ କରିବେ। ଏହାଛଡ଼ା ରାଷ୍ଟ୍ରପତି ଆଲଜେରିଆ ଭାରତ ଆର୍ଥିକ ମଞ୍ଚକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ 16 ତାରିଖରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚେକ୍ ଏଲ୍ ଗଜୌନିଙ୍କ ସହ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୈଠକରେ ଯୋଗଦେବେ। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ତାରିଖରେ ମାଲୁଇଠାରେ ପହଞ୍ଚିବା ପରେ ସେଠାକାର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ ଓ ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ତିନି ରାଷ୍ଟ୍ର ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ସମ୍ପର୍କର ନୂତନ ମାର୍ଗ ଉନ୍ମୁକ୍ତ କରିବା ରାଷ୍ଟ୍ରପତିଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। 19 ତାରିଖରେ ରାଷ୍ଟ୍ରପତି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଭାରତ ଏକ ବିଶ୍ୱସ୍ତରୀୟ ସାର୍ବଜନୀନ ଡିଜିଟାଲ ସଂରଚନା ପ୍ରସ୍ତୁତ କରିସାରିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ନୂଆଦିଲ୍ଲୀରେ 90 ବର୍ଷରେ ଆର୍ବିଆଇ ଶୀର୍ଷକ ଏକ ଉଚ୍ଚସ୍ତରୀୟ କର୍ମଶାଳାକୁ ସମ୍ବୋଧିତ କରି ଶ୍ରୀ ଦାସ କହିଛନ୍ତି, ଏହି ସଂରଚନା ଉଚ୍ଚ ମୂଲ୍ୟଯୁକ୍ତ ଡିଜିଟାଲ ଆର୍ଥିକ ଉତ୍ପାଦନ କ୍ଷେତ୍ରରେ ସୁବିଧା ପ୍ରଦାନ କରୁଛି। ସେ କହିଛନ୍ତି, ଡିଜିଟାଲ ସଂରଚନା ଯୋଗୁଁ ଏବେ ଦେଶରେ 1,40,000ରୁ ଅଧିକ ଷ୍ଟାର୍ଟଅପ୍ ଏବଂ 100ରୁ ଅଧିକ ୟୁନିକର୍ନ କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତର ସାର୍ବଜନୀନ ଡିଜିଟାଲ ସଂରଚନା ଅନ୍ୟ ଦେଶ ପାଇଁ ସୁଯୋଗ ସୃଷ୍ଟି କରିଛି, ଯାହାଦ୍ୱାରା ଅନ୍ୟ ଦେଶଗୁଡ଼ିକ ଏହାକୁ ବ୍ୟବହାର କରି ଆର୍ଥିକ ପରିଚାଳନା କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉପାୟ ଗ୍ରହଣ କରିପାରିବେ। କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି, ଏହାର ବ୍ୟବହାର ଯୋଗୁଁ ସାଇବର ଆକ୍ରମଣ ଏବଂ ତଥ୍ୟ ପ୍ରଘଟ ଭଳି ଘଟଣାଗୁଡ଼ିକ ଆହ୍ୱାନ ସୃଷ୍ଟି କରିଛି। ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକୁ ଅଧିକ ସତର୍କ ହେବା ଲାଗି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି। ଦେଶରେ ବୃଦ୍ଧି ପାଉଥିବା ଋଣ ପରିମାଣକୁ ନେଇ ଶ୍ରୀ ଦାସ କହିଛନ୍ତି, ଋଣ ଆଦାୟ ପରିମାଣ ହ୍ରାସ ପାଉଥିବାରୁ ଏହା ଆର୍ଥିକ ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରିଛି। ମୁମ୍ବାଇରୁ ନ୍ୟୁୟର୍କ ଉଡ଼ାଣ କରିଥିବା ଏୟାର ଇଣ୍ଡିଆର ଏକ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମ୍ପୃକ୍ତ ବିମାନକୁ ଦିଲ୍ଲୀକୁ ଫେରାଇ ଅଣାଯାଇଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ ଯାଞ୍ଚରେ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିବା ଜଣାପଡ଼ିଛି। ମୁମ୍ବାଇରୁ ମସ୍କଟ ଯାଉଥିବା ଇଣ୍ଡିଗୋର ଅନ୍ୟ ଏକ ବିମାନକୁ ସମାନ କାରଣ ଯୋଗୁଁ ଅଲଗା ରଖାଯାଇ ଯାଞ୍ଚ କରାଯାଇଛି। ସେହିଭଳି ମୁମ୍ବାଇରୁ ଜେଦାହ ଯାଉଥିବା ଇଣ୍ଡିଗୋ ବିମାନକୁ ମଧ୍ୟ ବୋମା ଧମକ ମିଳିଥିଲା। ଇତିମଧ୍ୟରେ ମୁମ୍ବାଇ ହାଉଡ଼ା ମେଲ୍କୁ ଟାଇମ୍ ବମ୍ରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ସମ୍ପୃକ୍ତ ଟ୍ରେନ୍କୁ ଜଲଗାଓଁ ଷ୍ଟେସନରେ ଅଟକାଇ ଯାଞ୍ଚ କରାଯାଇଛି, ତେବେ ଏଥିରେ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ। ପରେ ସମ୍ପୃକ୍ତ ଟ୍ରେନ୍ଟି ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି। ଭାରତୀୟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ସୁରକ୍ଷା ସହଯୋଗ ସୁଦୃଢ଼ କରିବା ନିମନ୍ତେ ଆଜିଠାରୁ 4 ଦିବସୀୟ ଜାପାନ ଗସ୍ତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଉଭୟ ଦେଶର ସେନା ମଧ୍ୟରେ ସହଯୋଗ ଦୃଢ଼ କରିବା ଏବଂ ବିଭିନ୍ନ ଉପାୟ ସମ୍ବନ୍ଧରେ ଆଲୋଚନା କରିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ଭାରତ ଜାପାନ ମଧ୍ୟରେ ଦୃଢ଼ ସୈନ୍ୟ ସହଯୋଗ ବୃଦ୍ଧି ଉପରେ ଆଲୋଚନା କାଳରେ ଗୁରୁତ୍ୱ ଦିଆଯିବ। ସେନା ମୁଖ୍ୟ ଇଚିଗୟାରେ ସୁରକ୍ଷା ମନ୍ତ୍ରଣାଳୟର ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତାମିଲ ମାଲାୟାଲମ ଚଳଚ୍ଚିତ୍ର ଅଭିନେତା ବାଲାଙ୍କୁ ଆଜି ସକାଳେ କୋଚି ପୋଲିସ କେରଳରୁ ଗିରଫ କରିଛି। ବାଲାଙ୍କ ପୂର୍ବତନ ପତ୍ନୀ ତଥା ଗାୟିକା ଅମୃତା ସୁରେଶଙ୍କ ଅଭିଯୋଗ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କୁ ଅପମାନିତ କରାଯାଉଥିବା ଅମୃତା ଅଭିଯୋଗ କରିଛନ୍ତି। ଆଜି ଅଭିନେତା ବାଲାଙ୍କୁ କୋର୍ଟରେ ହାଜର କରାଯିବ। ଜାମ୍ମୁ କାଶ୍ମୀରରୁ ଗତ ରାତିରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ ହୋଇଛି। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପରେ ନୂଆ ସରକାର ଗଠନ ପାଇଁ ପଥ ଉନ୍ମୁକ୍ତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା ନ୍ୟାସନାଲ୍ କନ୍ଫରେନ୍ସ ମେଣ୍ଟ ନେତା ଓମାର ଅବଦୁଲ୍ଲା ସରକାର ଗଠନ ପାଇଁ ଇତିମଧ୍ୟରେ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ 2019 ଧାରା 370 ଓ 35 କ ଉଚ୍ଛେଦ ପରେ ଲଦାଖ ଏବଂ ଜାମ୍ମୁ କାଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯାଇଥିଲା। ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର 370 ଧାରା ଉଚ୍ଛେଦ ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହେବେ। ନରୱେର ନୋବେଲ କମିଟି ଆଜି ସନ୍ଧ୍ୟାରେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଘୋଷଣା କରିବ। ଏଥିଲାଗି ଋଣ କ୍ଷେତ୍ରରେ ସରକାରଙ୍କ ଭୂମିକା ଏବଂ ଆର୍ଥିକ ଅସମାନତା କ୍ଷେତ୍ରରେ ଉପାୟ ଖୋଜି ବାହାର କରୁଥିବା ବିଶେଷଜ୍ଞମାନଙ୍କ ମଧ୍ୟରୁ ଏହି ପୁରସ୍କାର ଲାଗି ଚୟନ କରାଯିବା ସମ୍ଭାବନା ରହିଛି। ଗତବର୍ଷ ଆମେରିକାର ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡୱିନ୍ଙ୍କୁ ଏହି ପୁରସ୍କାର ମିଳିଥିଲା। ଆଜି ଭାରତୀୟ ସମୟ ଅପରାହ୍ନ 3:30 ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ। 1969 ଏପର୍ଯ୍ୟନ୍ତ 93 ଜଣଙ୍କୁ ଏହି ସମ୍ମାନ ମିଳିସାରିଛି। ସେମାନଙ୍କ ମଧ୍ୟରେ 3 ମହିଳା ଅଛନ୍ତି। 2023 କ୍ଲାଉଡିଆ ଗୋଲ୍ଡୱିନ୍, 2009 ଆମେରିକାର ଏଲନିର୍ ଆଷ୍ଟ୍ରୋମ୍ ଏବଂ 2019 ଫ୍ରାନ୍ସ ଆମେରିକୀୟ ଏସ୍ତର ଡୁଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ମିଳିଥିଲା। ଆମେରିକାର ଏଲନ୍ ମସ୍କ କମ୍ପାନୀ ସ୍ପେସ୍ଏକ୍ସ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। କମ୍ପାନୀର ଷ୍ଟାରସେପ୍ ଗତ ସନ୍ଧ୍ୟାରେ ଦକ୍ଷିଣ ଟେକ୍ସାସ୍ସ୍ଥିତ ଲଞ୍ଚ ପ୍ୟାଡ୍ରେ ପଡ଼ିବାକୁ ଯାଉଥିବା ବୁଷ୍ଟର ଷ୍ଟେଜ୍କୁ ରୋବୋଟିକ୍ସ ଆର୍ମସ୍ ଜରିଆରେ ସୁରକ୍ଷିତ ଭାବେ ଅଟକାଇ ଦେଇଛି। ଭାରତୀୟ ସମୟ ସନ୍ଧ୍ୟା 5:55 ଷ୍ଟାରସିପ୍ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ପରେ ବୁଷ୍ଟର ଲଞ୍ଚ ପ୍ୟାଡ୍ ଆଡ଼କୁ ଫେରିଆସିଥିଲା, ଯେତେବେଳେ କି ଷ୍ଟାରସିପ୍ର ଉପରଭାଗ 1 ମଧ୍ୟରେ ହିନ୍ଦ ମହାସାଗର ଆଡ଼କୁ ଯିବାର ଥିଲା। 71 ଉଚ୍ଚତା ବିଶିଷ୍ଟ ଷ୍ଟାରସିପ୍ ରକେଟ୍ ଅତ୍ୟନ୍ତ ଶକ୍ତିଶାଳୀ ମହାକାଶ ଯାନ ବୋଲି କୁହାଯାଇଛି। ଚୀନ୍ ସେନା ତାଇୱାନ ନିକଟରେ ଅଭ୍ୟାସ ଆରମ୍ଭ କରିଛି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସଂଯୁକ୍ତ ସ୍କ୍ୱାଡ୍ 2024 ଅନ୍ତର୍ଗତ ଏହି ଅଭ୍ୟାସ କାର୍ଯ୍ୟ ତାଇୱାନର ଅନେକ ଅଞ୍ଚଳରେ ହେଉଛି। ଅନ୍ୟପକ୍ଷରେ ତାଇୱାନର ସୁରକ୍ଷା ମନ୍ତ୍ରଣାଳୟ ଚୀନ୍ର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ନିମନ୍ତେ ତାଇୱାନ ଆବଶ୍ୟକ ସୁରକ୍ଷା ବଳ ସମ୍ପୃକ୍ତ ଅଞ୍ଚଳକୁ ପଠାଇଛି। ସ୍ପେନ୍ର ମାଦ୍ରିଦ୍ରେ ବାସଗୃହ ଭଡ଼ାକୁ ବୃଦ୍ଧିକୁ ବିରୋଧ କରି ଶସ୍ତା ଦରରେ ବାସଗୃହ ଯୋଗାଇବାକୁ ହଜାର ହଜାର ଲୋକ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ କମ୍ ଭଡ଼ା ଏବଂ ସୁବିଧାଯୁକ୍ତ ବାସଗୃହ ଦାବିରେ ମାଦ୍ରିଦ୍ରେ ର୍ୟାଲି କରିଥିଲେ। ଜେନେଭାଠାରେ ଆନ୍ତଃସଂସଦୀୟ ସଂଘ ଆଇପିୟୁର 149ତମ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନେତୃତ୍ୱରେ ଭାରତର ସଂସଦୀୟ ପ୍ରତିନିଧି ମଣ୍ଡଳୀ ଗତରାତିରେ ଜେନେଭାଠାରେ ପହଞ୍ଚିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆଲଜେରିଆରେ କାର୍ଯ୍ୟରତ ପ୍ରବାସୀ ଭାରତୀୟମାନେ ଦେଶର ପ୍ରକୃତ ରାଜଦୂତ, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱସ୍ତରୀୟ ସାର୍ବଜନୀନ ଡିଜିଟାଲ ସଂରଚନା ପ୍ରସ୍ତୁତ କ୍ଷେତ୍ରରେ ଭାରତ ସଫଳ ହୋଇଛି, କହିଛନ୍ତି ଆର୍ବିଆଇ ଗଭର୍ଣ୍ଣର। ପ୍ରତିରକ୍ଷା ସହଯୋଗ ସୁଦୃଢ଼ ନିମନ୍ତେ ଆଜିଠାରୁ 4 ଜାପାନ ଗସ୍ତ କରିଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜାମ୍ମୁ କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ, ସରକାର ଗଢ଼ିବା ନେଇ ଉପରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ଓମାର ଅବଦୁଲ୍ଲା। ଏବଂ ଆଜି ନୋବେଲ କମିଟି ଘୋଷଣା କରିବ ଅର୍ଥଶାସ୍ତ୍ରରେ ନୋବେଲ ବିଜେତା। ସମ୍ବାଦ ଶେଷ ହେଲା।